ନମସ୍କାର, ମୋ ନାଁ ପାର୍ବତୀ ସେନାପତି, ମୁଁ ସୀତାପୁରବର୍ତ୍ତୀ ୱାର୍ଡ ନମ୍ବର 37 ରୁ କହୁଛି। ମୁଁ ମା ମଙ୍ଗଳା ଏସ୍ସିଜିର ପ୍ରେସିଡେଣ୍ଟ। ଆମର ସରକାର ଯେଉଁ ପଟ୍ଟା ଯୋଜନା ଦେଇଛନ୍ତି ଆମକୁ, ଆମେ ସେଥିପାଇଁ ବହୁତ ଖୁସି ହଉଛୁ। କିନ୍ତୁ ଆମେ ତ ଯୋଉ ମାନେ ଜାଗାରେ ରହିଛୁ ସେଥିରେ କୌଣସି ସରକାରଙ୍କ ତରଫରୁ କୌଣସି ଅନୁଦାନ ମିଳିଲେ ଆମେ ସେ ଘରଟିକୁ ବାଗେଇ ଆମେ ଖୁସିରେ ରହିପାରିବୁ? ସେଥିପାଇଁ ଖରାବର୍ଷାରୁ ରକ୍ଷା ପାଇବା ପାଇଁ ସରକାରଙ୍କ ଠାରୁ କିଛି ସାହାଯ୍ୟ ସହଯୋଗ ମାନେ ମାଗୁଛି। ଧନ୍ୟବାଦ।